आकाशवाणी संबलपुर आंचलिक खबर पढ़ुछन आशुतोष पाणिग्राही जुहार पहला मुख्य खबर भुवनेश्वर ठाने आबा काल हबा पूर्वांचल बेसामरिक विमान चलाचल मंत्री सम्मेलनी संबलपुर चिपिलमा ठाने नुआ कृषि विश्वविद्यालय स्थापना लगी सरकार निष्पत्ति बलांगीर मयूरभंज हबा कृषि महाविद्यालय नुआखाई लगी समलई मंदिर के पहुंचला नुआ धान आउ लघुचाप बोले राज्य भिन्न भिन्न जगान लगी रही वर्षा एवं 48 घंटा भितर आउ गोटे लघुचापर संभावना एथर पूरा खबर भुवनेश्वर ठाने आयबाकाल पूर्वांचल बेसामरिक विमान चलाचल मंत्री सम्मेलनी हेबा मुख्यमंत्री मोहन चौड़माझी ई कार्यक्रम ती मुख्य अतिथि भाव जोगदेवार कार्यसूची रही सम्मेलनी थी केन्द्रमंत्री वरिष्ठ अधिकारी आ शिल्प प्रतिनिधि जोगदेकर पूर्व भारत बेसामरिक विमान चलाचल क्षेत्र सुजोग और आह्वान बाबदे आलोचना करबे केन्द्र बेसामरिक विमान चलाचल मंत्री राममोहन नायडू किंजारापुंकर सहित छत्तीसगढ़ बिहार झारखंड पश्चिमबंग और आंडामान निकोबर द्वीपपुंज केन्द्रशासित अंचल सहित ओडिशार विमान चलाचल प्रतिनिधि उपस्थित रहे भारतीय अर्थव्यवस्था कृषि और आनुषंगिक कार्यकलाप गुरुत्वपूर्ण योगदान सहित ग्रामीण जीविका ती सहाज करसी बोली राज्यपाल डॉक्टर हरिबाबू कुंभम पाटी कहिछन भुवनेश्वर नथिबा ओडिशा कृषि और वैषयिक विश्वविद्यालय ओईटर 64 नंबर प्रतिष्ठा दिवस ती जोग देकर राज्यपाल कहिछन भारतर संस्कृति और ऐतिह्य उपरे कृषि गभीर प्रभाव प्रकाशे कृषि विश्वविद्यालय ज्ञान आधार विकसित करबार उत्तम वैषयिक ज्ञान सहित कुशली मानव संबल बनाबार आ उत्पादकता के बढ़ावार लगी प्रजुक्ति विद्या उद्भावन उपरे राज्यपाल जोर दैछन विकसित भारत परिकल्पना के सफल करबा लगे निजुक्तिदाता हेबार लगे राज्यपाल आह्वान दैछन कार्यक्रम थी उपमुख्यमंत्री आउ कृषि आउ कृषक सशक्तिकरण मंत्री कनक बर्धन सिंहदेव जोग देकर कहिछन राज्य सरकार संबलपुर चिपिलमा ठाने गोटे नुआ कृषि विश्वविद्यालय स्थापना करबार के निष्पत्ति नैछन इतार सहित बलांगीर और मयूरभंज ठाने कृषि महाविद्यालय आउ सोनपुर ठाने मत्स्य महाविद्यालय स्थापना करा उपमुख्यमंत्री घोषणा करिछन कार्यक्रम थी मत्स्य प्राणी संपद मंत्री गोकुलानंद मल्लिक प्रमुख उपस्थित थिले इ अवसर 33 जन चाषी को संबर्धित करा जाइछे समन्वित वायु प्रतिरक्षा अस्त्र प्रणाली IADWS र पहला उड़ान परीक्षण सफलतार सहित होइछि प्रतिरक्षा गवेषणा और विकास संगठन DRDA तरफ गलाकाल ओडिशा समुद्र खनिन इतार परीक्षण करा जाइछि परीक्षण समयती दुईटा द्रुतगामी फिक्स्ड विंग मानवविहीन वायुजान आ गोटे मल्टिकप्टर ड्रोन सहित तीनटा अलगा अलगा लक्ष्य जगह के ई अस्त्र प्रणाली सठिक भाव लक्ष्य भेद करिपारिथिला परीक्षण समयती DRDA र वरिष्ठ वैज्ञानिक आ सशस्त्र बाहिनी प्रतिनिधि उपस्थित थिले प्रतिरक्षा मंत्री राजनाथ सिंह सामाजिक गणमाध्यम जरिए ई सफल परीक्षण लगे DRDA और अलगा अंशीदार मानक अभिनंदन जनईछन देशर बहुस्तरीय वायु प्रतिरक्षा क्षमता के इटा बढ़ावार सहित शत्रु आड़ आकाश मार्ग ती आसुवा विपद के प्रतिहत करबार ती सहज करबा बोली प्रतिरक्षा मंत्री श्री सिंह कहिछन प्रधानमंत्री नरेन्द्र मोदी श्री गुरुग्रंथ साहेब जी प्रकाश पर्व अवसर देशवासी को शुभेच्छा जनईछन सामाजिक गणमाध्यम जरिए श्री मोदी कहिछन श्री गुरुग्रंथ साहेब जी कालोजाई शिक्षा समकर जीवन के उकिया करुछे करुणा नम्रता और सेवार मूल्यबोध के इटा स्वर कर देसी श्री गुरुग्रंथ साहेब जी देखा ज्ञान और मार्ग के अनुसरण करवा लगे प्रधानमंत्री देशवासी को आह्वान देछन भुवनेश्वर ठाने आबाकाल मुख्यमंत्री जन अभियोग शुणाणी बंद रहा अलगा जरूरी काम थानु मुख्यमंत्री जन शुणाणी के बंद रखे आबा शुणाणी तारीख गणमाध्यम जरिए लुक को जन दिजा बोली साधारण प्रशासन और साधारण अभियोग विभाग तरफ सूचना दीजिए खबर सुनुछन आकाशवाणी संबलपुर केन्द्र संबलपुर मां समलई मंदिर के नुआखाई लगे आई नुआधान पहुंची अगस्ट मासर 28 तारीख नुआखाई परब लगे लगन धारिज होता बेले इष्टदेवी मां समलेश्वरी ठाने दिनर 10:33 नु 10:55 भितर नवान्न लगे हेबा नुआधान प्रस्तुत नैवेद्य ଇଷ୍ଟଦେବୀଙ୍କର ଠାନେ ଅର୍ପଣ କରବାର ବିଧି ରହିଛି। ଷାଠିଏ ଦିନେ ଅମଲ ହେଉଥିବା ଏହି ଧାନକେ କ୍ଷେତେ ପୂଜାର୍ଚ୍ଚନା କରିକରି କାଟବାର ଉତରୁ ବଲବସପୁରର ଚାଷୀ ସୁବାସ ବେହେରା ମା ସମଲେଶ୍ୱରୀ ମନ୍ଦିରକେ ଆସିକରି ମୁଖ୍ୟ ପୂଜକଙ୍କୁ ଇ ନୂଆ ଧାନ ଦେଇଛନ୍। ଇ ବାବଦେ ସେ ତାଙ୍କର ପ୍ରତିକ୍ରିୟାଟି କହିଛନ୍।
ମୋର ନାଁ ହେଉଛି ସୁବାସ ବେହେରା, ମୁଁ ବଲବସପୁର। ଆଜି ସମଲେଶ୍ୱରୀ ମନ୍ଦିର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ମୁଁ ନୂଆ ଧାନ ଆଣିକରି ମା ସମଲେଶ୍ୱରୀ ପାଖରେ ଯେଉଁଟା ଭୋଗ ଲାଗବା ସେଟା ଆଣିକରି ଦେଉଛେ। ଏ ଧାନଟା ପ୍ରାୟ ଆଜ୍ଞା 60 ଦିନ ହେଇଯାଏ। ଏତାର ଲାଗି ଆମେ ପ୍ରାୟ 40-50 ଡିସମିଲ ଜମିରେ ସେପାରେଟ୍ ତାକୁ କରିଥାଉ। ଏ ଧାନ ନାଁ ହେଉଛି ସରିଆ। ଆମେ ତ ତାକୁ ଜାଲ ଫାଲ ରେଡିକି ରଖିଥାଉ, ଧଣ୍ଡି ଫଣ୍ଡି ଲଗେଇଥାଉ, ତାପରେ ଏଇଟା ପୁରା ଅମଲ ନାଇଁ ହେବାର ଆଗରୁ ଆମେ ତାକୁ କାଟିକିରି ଆଣିଥାଉ, ଟିକେ ଗୁର୍ଷିଆ ଥାଇକିରି ଆଣିଥାଉ।
ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଏବେ 28 ତାରିଖ ଦିନ ନୂଆଖାଇ ପାଳନ କରବାରକେ ଥିବାର ବେଳେ କଳାହାଣ୍ଡି ଜିଲ୍ଲାନ ନୂଆଖାଇର ଗୋଟିଏ ଭିନ୍ନ ରକମର ପରମ୍ପରା ରହିଛି। ପରମ୍ପରା ଅନୁସାରେ ଭୁଦ ମାସର ଉଜ୍ଜଲ ପଖର ଆଜ ପହିଲା ଦିନେ ପହିଲା ଖେପେ 3 ଗାଁର 5,000 ଅତକା ଲୁକେ ନୂଆ ଖାଇଛନ୍। ନୂଆ ଖାଇ ସାରିଲା ଉତରୁ ନୂଆଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ହୋଇଥିଲା।
ମୋର ନାଁ ଶରତ ଚନ୍ଦ୍ର ମାଝୀ। ଆମର 1835 ଆମର ନୂଆଖାଇ ଆରମ୍ଭ ହୋଇଛି। ସପ୍ତାହ ନୂଆଖାଇ ଆମ ଦେଇଥିଲା ପୂଜା କରବା ପଡ଼ିପାରେ ନିଜେ ସେ ଖାଇବି ବୋଲି କହିଲା, ସେଥିପାଇଁ ଚାଲି ଆସିଛି।
ଇନ ଜନେ ଦେଇ ଯାଇପାରେ ଯେ ଜିଲ୍ଲାର 5 ଖେପେ ନୂଆ ଖାଇବାର ପରମ୍ପରା ରହିଛି। କିମ୍ବଦନ୍ତୀ ଅନୁସାରେ ନାଗବଂଶ ରାଜାଙ୍କର ଗଙ୍ଗବଂଶଙ୍କର ସାଙ୍ଗେ ଯୁଦ୍ଧ ହୋଇଥିଲା। ପଥର୍ଲା ଗାଁର ଗୁହତିଆ ଯୁଦ୍ଧତୀ ନାଗବଂଶ ରାଜାଙ୍କୁ ସାହାଯ୍ୟ କରିଥିଲେ। ଯୁଦ୍ଧତୀ ଜିତ୍ବାର ଉତରୁ ରାଜା ଗୁହତିଆଙ୍କୁ କିଛି ମାଗବାର ଲାଗି କହିଥିଲେ। ଆମେ ସମକନୁ ଆଘ ନୂଆ ଖାଇମୁ ବୋଲି ଗୁହତିଆ ରାଜାଙ୍କୁ କହିଥିଲେ। ଜିଲ୍ଲାର ନୂଆଖାଇ ପୁରା ନୂଆସ୍ନୁ ମୂଲ ହୋଇକରି ଦଶହରା ମାସର 10ମୀ ଦିନ ଶେଷ ହେସି। ନୂଆପଡ଼ା ଜିଲ୍ଲା ଆଦିମ ଜନଜାତି ଚାକଟିଆ ଭୁଞ୍ଜିଆଙ୍କର ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈଙ୍କ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ଭୁଦ ମାସର ଉଆଁସ ତିଥିନ ମା ସୁନାଦେଈଙ୍କର ପୀଠନ ନୂଆଖାଇ କରାଯାଏସି। ଇ ପର୍ବ ପାଳନ ଲାଗି 10 ଭାଇ 84 ଟିକିରି ଗାଁନ ଆସିକରି ସାମିଲ ହେସନ୍। ଇ ଅବସରରେ ମହିଳାମାନେ ନିଜର ଘରକେ ଲାଲ ରଙ୍ଗର ମାଟ୍ତେ ଲିପା ପୂଜା କରସନ୍। ମା ସୁନାଦେଈ କଲାସି ଦେହେତି ଆସିକରି ନୂଆ ଶସ୍ୟ ଗ୍ରହଣ କରବାର ସହିତ ସଭେ ଗୁଟେଠାନେ ନୂଆ ଖାଇକରି ଜୁହାର ଭେଟ ହେସନ୍। ପୁରୀ ଶ୍ରୀମନ୍ଦିରନ ଆଜି ପବିତ୍ର ଦାବାଗ୍ନି ଲୀଳା ହେବା। ଜନ୍ମାଷ୍ଟମୀ ଉତରୁ ଶ୍ରୀମନ୍ଦିରନ ହେଇ ଆସୁଥିବା ଶ୍ରୀକୃଷ୍ଣ ଲୀଲାଥି ଆଜି ସନ୍ଧ୍ୟା ଧୂପ ଉତରୁ ନାଟ ମଣ୍ଡପନ ଖାସ ନୀତି ହେବା। ମହାଜନ ସେବକଙ୍କର ତରଫୁ ରାମକୃଷ୍ଣ ଆଜ୍ଞାମାଲ ପାଇକରି ଦକ୍ଷିଣୀ ଘରୁ ରତ୍ନସିଂହାସନ ନାଟମଣ୍ଡପକେ ବିଜେ କରବେ। ଧୂପ ଦୀପ ଆର୍ ନୈବେଦ୍ୟ ଉତରୁ ମାଟିମଣ୍ଡପ ସାହି ଆଖଡ଼ାନୁ ଦାବାଗ୍ନି ରାକ୍ଷସ ନୀତି ହେବା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତା ଫେରଘା ଯାଞ୍ଚ ଲାଗି ଆବେଦନ ଆଷ୍ଠାନୁ ମୂଲ ହୋଇଛେ। ଇଟା ଏବା ମାସର 2 ତାରିଖ ତକ ଚାଲବା। ଆବେଦନକାରୀମାନେ କାର୍ଯ୍ୟଦିବସ ମାନକେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ନାହିଁ ତ ଶାଖା କାର୍ଯ୍ୟାଳୟନ ଅଫ୍ଲାଇନ୍ଥି ଆବେଦନ କରିପାରିବେ। ଆବେଦନ କରବାର ଲାଗି ବୋର୍ଡର ୱେବସାଇଟ୍ www.bscodisha.ac.in ଫର୍ମ ମିଳୁଛି। ଦେବଗଡ଼ ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟନ ମହାକାଶ ଉପରେ ଗୋଟିଏ କଳା ସମନ୍ୱିତ ଲୁନା ସ୍ପେସ୍ ରୁମ୍ ଶୀର୍ଷକ ଆକର୍ଷଣୀୟ ବିଜ୍ଞାନ ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଏ ପ୍ରକଳ୍ପଟି ଛାତ୍ରମାନେ ଚନ୍ଦ୍ରର ସୂକ୍ଷ୍ମ ବିବରଣୀ ପ୍ରଦାନ କରିଛନ୍। ଏ ମଡେଲଟି ଚନ୍ଦ୍ରପୃଷ୍ଠର ଭିନ୍ ଭିନ୍ ଦିଗ୍କେ ଦେଖବାରକେ ମିଳିଥିଲା, ଯେନ୍ଥି ଚନ୍ଦ୍ରପୃଷ୍ଠର ଗାଡ଼ ଖାଲ ଆର୍ ପର୍ବତ ଦେଖବାରକେ ମିଳିଛେ। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଆଉ ତାର ପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ତିଆରି ହୋଇଛେ। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛେ। ଏବେ 48 ଘଣ୍ଟା ଭିତରେ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛେ। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଆର୍ ମୟୂରଭଞ୍ଜନ ଘଡ଼ଘଡ଼ି ସାଙ୍ଗେ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଉପରମୁଣେ ଜବର ବର୍ଷା ହେବାନୁ ହୀରାକୁଦ ଜଲଭଣ୍ଡାର 12 ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ାଯାଉଛି। ସଞ୍ଜବେଳର 6 ବଜେ ତକ ଜଲଭଣ୍ଡାର ଜଳସ୍ତର 621.73 ଫୁଟ ରହିଛି। ଜଲଭଣ୍ଡାରକେ ଫି ସେକେଣ୍ଡ 2,25,203 ଘନଫୁଟ ପାଣି ଆସୁଥିବାର ବେଲକେ ସମାନ ପରିମାଣର ପାଣି ଛଡ଼ାଯାଉଛି। ଶେଷ ମୁଖିଆ ଖବର ଫେରଘାଏ। ଭୁବନେଶ୍ୱରଠାରେ ଆଇବା କାଲି ହେବା ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମ୍ମିଳନୀ। ସମ୍ବଲପୁରର ଚିପିଲମାଠାରେ ନୂଆ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ସରକାରଙ୍କ ନିଷ୍ପତ୍ତି। ବଲାଙ୍ଗୀର ଆଉ ମୟୂରଭଞ୍ଜ ହେବା କୃଷି ମହାବିଦ୍ୟାଳୟ। ନୂଆଖାଇ ଲାଗି ସମଲେଇ ମନ୍ଦିରକେ ପହଞ୍ଚିଲା ନୂଆ ଧାନ। ଆଉ ଲଘୁଚାପର ବୋଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛି ବର୍ଷା। ଏବଂ 48 ଘଣ୍ଟା ଭିତରେ ଆଉ ଗୋଟିଏ ଲଘୁଚାପର ସମ୍ଭାବନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।